ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ: ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ. ରାଜ୍ୟସଭାରେ ଉପସ୍ଥାପନ ହେଲା 4 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ. ଦେଶର କ୍ରୀଡ଼ାବିତ୍ମାନଙ୍କ ଖେଳୁଆଡ଼ ମନୋଭାବ ଓ ପ୍ରଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ, କହିଲେ ପ୍ରଧାନମନ୍ତ୍ରୀ. ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀ ଓ ସରକାରଙ୍କ ମଧ୍ୟରେ 3 ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଅଚଳାବସ୍ଥା ଜାରି ଏବଂ ଆଧୁନିକ ଚାହିଦାକୁ ଲକ୍ଷ୍ୟ କରି ପରିବର୍ତ୍ତନକୁ ଗ୍ରହଣ କରିପାରିଲେ ବୁଣାକାରମାନଙ୍କ ଆୟ ବୃଦ୍ଧି ହୋଇପାରିବ, କହିଛନ୍ତି ବିଭାଗୀୟ ସଚିବ. ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ଦଳ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନକୁ ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12 ଲୋକସଭା ପୁଣି ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ନିଟ୍ ଘଟଣାରେ ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ନେଇ ହଟ୍ଟଗୋଳ କରିଥିଲେ. ଆଜି ପୂର୍ବାହ୍ନ 11 ଗୃହରେ ଅଧ୍ୟକ୍ଷତା କରୁଥିବା ଏନ୍କେ ପ୍ରେମାଚନ୍ଦ୍ରନ୍ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ଗୃହରେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ. ସେମାନେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ବିବୃତ୍ତି ଦିଅନ୍ତୁ ବୋଲି ଦାବି କରିଥିଲେ. ହଟ୍ଟଗୋଳ ଜାରି ରହିବାରୁ ଶ୍ରୀ ପ୍ରେମାଚନ୍ଦ୍ରନ୍ ଗୃହକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ. ରାଜ୍ୟସଭାରେ ମଧ୍ୟ ସମାନ ଘଟଣାକୁ ନେଇ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି. ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ନିଟ୍ ପ୍ରସଙ୍ଗ ଓ ଅନ୍ୟାନ୍ୟ ଘଟଣା ନେଇ ପ୍ରତିବାଦ କରିଥିଲେ. ଆଜି ପୂର୍ବାହ୍ନ 11 ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ମନ୍ତ୍ରଣାଳୟ ସମ୍ପର୍କିତ ଦସ୍ତାବିଜ୍ ଗୃହରେ ଉପସ୍ଥାପନ କରିଥିଲେ. ଅର୍ଥ, ଗୃହ ନିର୍ମାଣ ଏବଂ ସହରାଞ୍ଚଳ, ରେଳ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ ଉପସ୍ଥାପନ କରାଯାଇଥିଲା. ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ଶୂନ୍ୟକାଳ ଆରମ୍ଭ କରିଥିଲେ. ବିଜେପି ସଦସ୍ୟ ତରୁଣ ଚୁଗ୍ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗୁଡ଼ୁଥିବା ଏବଂ ନିଶାଦ୍ରବ୍ୟ ବ୍ୟବହାର ବୃଦ୍ଧି ପାଉଥିବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ. ସେ କହିଥିଲେ ପଞ୍ଜାବର ଯୁବକମାନେ ଅଧିକ ସଂଖ୍ୟାରେ ନିଶାଦ୍ରବ୍ୟ ପ୍ରଭାବରେ ପଡ଼ୁଥିବାରୁ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି. ସେ କହିଛନ୍ତି ଅତ୍ୟଧିକ ନିଶାଦ୍ରବ୍ୟ ବ୍ୟବହାର ଯୋଗୁଁ ଗୋଟିଏ ବର୍ଷରେ 99 ଲୋକଙ୍କର ମୃତ୍ୟୁ ଘଟିଛି. ପଞ୍ଜାବ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନଥିବା ସେ ଅଭିଯୋଗ କରିଥିଲେ. ବିଜେପିର ଅନ୍ୟତମ ସଦସ୍ୟ ବାବୁଭାଇ ଜେସଙ୍ଗଭାଇ ଦେଶାଇ ଗୁଜରାଟରେ ସଂକ୍ରମଣ ବ୍ୟାପୁଥିବା ନେଇ ସରକାରଙ୍କ ପକ୍ଷରୁ ଜାତୀୟ ସ୍ତରରେ ଏହାର ନିୟନ୍ତ୍ରଣ ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବା ନିମନ୍ତେ ଦାବି ଉପସ୍ଥାପନ କରିଥିଲେ. ସିପିଆଇ ସଦସ୍ୟ ସନ୍ତୋଷ କୁମାର, ବିଜେପି ସଦସ୍ୟ ବିଶ୍ୱଜିତ ସିହ୍ନା ଏବଂ ଡକ୍ଟର କେ ଲକ୍ଷ୍ମଣ ସେହି ବିଷୟ ଉପସ୍ଥାପନ କରିଥିଲେ. ତେବେ ବିରୋଧୀ ଦଳ ସଦସ୍ୟମାନେ ସ୍ଲୋଗାନ ଦେବା ଜାରି ରଖିବାରୁ ପ୍ରଥମେ ଗୃହକୁ ଅଧ୍ୟକ୍ଷ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀସ୍ଥିତ ବାସଭବନରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା 2026 ବିଜେତାମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି. ପଦକ ବିଜେତାମାନେ ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ସମୟରେ ଖେଳ ସହିତ ଜଡ଼ିତ ସେମାନଙ୍କ ଅନୁଭବ ସମ୍ପର୍କରେ କହିଥିଲେ. ଏ ଅବସରରେ ଶ୍ରୀ ମୋଦି କହିଛନ୍ତି ଖେଳୁଆଡ଼ ମନୋଭାବ ନେଇ କ୍ରୀଡ଼ାବିତ୍ମାନଙ୍କ ପ୍ରଦର୍ଶନ ହିଁ ବିଜୟ ହାସଲ ଲକ୍ଷ୍ୟ ଲାଗି ପ୍ରେରଣା ଯୋଗାଇଥାଏ. ଶ୍ରୀ ମୋଦି ଭାରୋତ୍ତୋଳନ ସୈକ୍ଷମ ମୀରାବାଇ ଚାନୁଙ୍କ ସହ ବାର୍ତ୍ତାଳାପ ସମୟରେ ଭାରତୀୟ କ୍ରୀଡ଼ାବିତ୍ମାନଙ୍କୁ ଦେଶର ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ ବୋଲି କହିଛନ୍ତି।
मेरे यहाँ मुझे यहाँ लगभग 12-13 साल हो गए इसी मकान में। अगर मैंने रेगुलरली और हर बार किसी को रिसीव किया है, किसी को मैं मिला हूँ, तो खिलाड़ी है। पिछले 10-12 सालों के आप लोगों के पुरुषार्थ के कारण, भारत को लगातार विजय दिलाने के आपके प्रयासों के कारण और उत्तरोत्तर सफलता में नई ऊंचाइयां पार करने की परंपरा के कारण, जो काम शायद हम स्कूलों में जाके कहें कि नहीं नहीं भाई खेलना चाहिए, ये करना चाहिए, वो काम स्कूलों में जाकर के हम कर सकते थे, उससे ज्यादा आपका मेडल उनको इंस्पायर करता है।
ए अवसर रे केंद्र युव व्यापार एवं क्रीडा मंत्री मनसुख मांडव्य और राष्ट्रमंत्री रक्षा निखिल गडसे उपस्थित थे। सूचना योग्य स्कॉटलैंड रो ଗ୍ଲାସ୍କୋଠାରେ ଜୁଲାଇ 23 ଅଗଷ୍ଟ 2 ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ 39 ପଦକ ସହ ଚତୁର୍ଥ ସ୍ଥାନ ହାସଲ କରିଛି। ବିଶ୍ୱ ସିଂହ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତରେ ଏସୀୟ ସିଂହଙ୍କ ସଂଖ୍ୟା ବୃଦ୍ଧି ପାଉଛି ଏବଂ ସେମାନଙ୍କ ଲାଗି ଅନୁକୂଳ ପରିବେଶ ମଧ୍ୟ ବିସ୍ତାରିତ ହେଉଛି। କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ପ୍ରକାଶିତ ଲେଖାକୁ ସ୍ମରଣ କରି ଶ୍ରୀ ମୋଦି କହିଛନ୍ତି, ସାମୂହିକ ଯୋଗଦାନ ଯୋଗୁଁ ସରକାରଙ୍କ ପ୍ରତିବଦ୍ଧତା ଅନୁଯାୟୀ ବନ୍ୟଜୀବ ସଂରକ୍ଷଣ ଅଧୀନରେ ସ୍ୱତନ୍ତ୍ର ପ୍ରଜାତିର ବନ୍ୟଜନ୍ତୁଙ୍କ ସଂରକ୍ଷଣ ଦିଗରେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ତାଙ୍କ ଲେଖାରେ ଦର୍ଶାଇଛନ୍ତି, 2020 ସୁଦ୍ଧା ଦେଶର ସିଂହ ବସବାସ କରୁଥିବା ଅଞ୍ଚଳ 30,000 ବର୍ଗ କିଲୋମିଟରରୁ 35,000 ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଦେଶର 11 ଜିଲ୍ଲାରେ ଏହି ଅଞ୍ଚଳରେ ରହିଛି। ସେ କହିଛନ୍ତି, 2015 ଦେଶରେ 523 ସିଂହ ଥିବାବେଳେ ଗତବର୍ଷ ସୁଦ୍ଧା ଏହି ସଂଖ୍ୟା 891କୁ ବୃଦ୍ଧି ପାଇଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିଶ୍ୱ ସିଂହ ଦିବସ ଅବସରରେ ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଭାରତର ଏସୀୟ ସିଂହ ସଂଖ୍ୟାରେ ଗତ 5 32%ରୁ ଅଧିକ ବୃଦ୍ଧି ପାଇଛି। ଏହାର ସଂରକ୍ଷଣ ଲାଗି ସାମୂହିକ ଉଦ୍ୟମ ଉପରେ ଶ୍ରୀ ବିର୍ଲା ଗୁରୁତ୍ୱାରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଝାଡ଼ଖଣ୍ଡରେ ଜେପିଏସ୍ସି ଏବଂ ଜେଏସ୍ଏସ୍ସି ପରୀକ୍ଷାରେ କଥିତ ଅନିୟମିତତା ନେଇ ବିକ୍ଷୋଭରତ ଛାତ୍ରଛାତ୍ରୀ ଏବଂ ସରକାରଙ୍କ ମଧ୍ୟରେ 3 ପର୍ଯ୍ୟାୟ ଆଲୋଚନା ହେବା ପରେ ମଧ୍ୟ ଅଚଳାବସ୍ଥା ଜାରି ରହିଛି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଗ୍ରହଣ କରିନାହାନ୍ତି। ସେମାନେ ବିଧାନସଭା ଘେରାଉ କରିବା ଲାଗି ଜିଦ୍ରେ ଅଟଳ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଆଜି 17 ଦିନରେ ପହଞ୍ଚିଛି। ଝାଡ଼ଖଣ୍ଡ ସରକାର ଘଟଣାର ତଦନ୍ତ ସହ ଅନିୟମିତତା ହୋଇଥିବା ପରୀକ୍ଷା ବାତିଲ କରିବା, ଏଥିଲାଗି ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷେପ ଗ୍ରହଣ କରିବା ଏବଂ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡ ସରକାର ଚତୁର୍ଦ୍ଦଶ ଜେପିଏସ୍ସି ପ୍ରାରମ୍ଭିକ ପରୀକ୍ଷା ଏବଂ ପୂର୍ବ ପରୀକ୍ଷାଗୁଡ଼ିକୁ ମଧ୍ୟ ବାତିଲ କରିବା ଲାଗି ରାଜି ଥିବା ବିକ୍ଷୋଭରତ ଛାତ୍ରଛାତ୍ରୀଙ୍କୁ ଜଣାଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଖଣ୍ଡର ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ମନୋଜ କୌଶିକ ପରୀକ୍ଷା ଅନିୟମିତତା ଘଟଣାର ସ୍ୱଚ୍ଛ ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଥିବାବେଳେ ଏପର୍ଯ୍ୟନ୍ତ 19 ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କହିଛନ୍ତି। ଅନ୍ୟପକ୍ଷରେ ଜେଏସ୍ଏସ୍ସି ସିଜିଏଲ୍ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ଝାଡ଼ଖଣ୍ଡ ସରକାର କହିଛନ୍ତି, ସେହି ଘଟଣାକୁ ଉଚ୍ଚ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟର ବିଚାରାଧୀନ ରହିଛି। ମନ୍ତ୍ରୀ ସୁଦୀପ କୁମାର ସନୁ କହିଛନ୍ତି, ସରକାର ଆସନ୍ତା 90 ମଧ୍ୟରେ ତଦନ୍ତ ଶେଷ କରି ଫାଷ୍ଟ ଟ୍ରାକ୍ କୋର୍ଟ ଜରିଆରେ ଦଣ୍ଡବିଧାନ ଲାଗି ପ୍ରସ୍ତୁତ ଅଛନ୍ତି। ତେବେ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ବିଧାନସଭା ଘେରାଉ ଲାଗି ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାରେ ଅନିୟମିତତା ନେଇ ଝାଡ଼ଖଣ୍ଡରେ ଚାଲିଥିବା ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଗତକାଲି ସେଠାକାର ଲୋକସେବା ଆୟୋଗର 3 କାର୍ଯ୍ୟକାରୀ ସଦସ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ଆୟୋଗର ସଦସ୍ୟ ଅଜିତ ଭଟ୍ଟାଚାର୍ଯ୍ୟ, ଜମିଲ ଅହମ୍ମଦ ଏବଂ ଅନିମା ହାଂସ୍ଦା ରାଜ୍ୟପାଳ ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଇସ୍ତଫା ପ୍ରଦାନ କରିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ସମ୍ମତି ପରେ ରାଜ୍ୟପାଳ ସେମାନଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିବା ଜଣାପଡ଼ିଛି। ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀମାନେ ଜୟପାଲ ସିଂ ମୁଣ୍ଡା ଷ୍ଟାଡିୟମରୁ ବିଧାନସଭା ଆଡ଼କୁ ମାର୍ଚ୍ଚ ଆରମ୍ଭ କରିଛନ୍ତି। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ସାମି ରାଓ କହିଛନ୍ତି, ଭାରତୀୟ ବୁଣାକାର ଏବଂ ଡିଜାଇନରମାନେ ଆଧୁନିକ ଚାହିଦାକୁ ଲକ୍ଷ୍ୟ କରି ପରିବର୍ତ୍ତନକୁ ଗ୍ରହଣ କରିପାରିଲେ ଆୟ ବୃଦ୍ଧି କରିପାରିବେ। ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରୀୟ ହସ୍ତଶିଳ୍ପ ଡିଜାଇନର ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ସଚିବ କହିଛନ୍ତି, ହସ୍ତଶିଳ୍ପ କ୍ଷେତ୍ରରେ ଡିଜାଇନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ହସ୍ତଶିଳ୍ପ ସାମଗ୍ରୀଗୁଡ଼ିକର ଡିଜାଇନର ବିକାଶ ହୋଇପାରିଲେ ଏହା ହସ୍ତଶିଳ୍ପ କାରିଗରଙ୍କ ଆୟରେ ବୃଦ୍ଧି କରିବା ସହ ହସ୍ତଶିଳ୍ପ ସାମଗ୍ରୀ ବିକ୍ରି ମଧ୍ୟ ବୃଦ୍ଧି ପାଇବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଅଙ୍ଗଦାନ ଅନ୍ଧବିଶ୍ୱାସରୁ ଦୂରେଇ ଜୀବନଦାନ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ରାଷ୍ଟ୍ରୀୟ ଅଙ୍ଗ ପ୍ରତ୍ୟାରୋପଣ ସଂଗଠନର ନିର୍ଦ୍ଦେଶକ ଡାକ୍ତର ଅନିଲ କୁମାର, ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ନୂଆଦିଲ୍ଲୀ ଏମ୍ସର ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରି ପାରିବେ। ଭାରତର ଅଣଜୀବଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ ଉତ୍ପାଦନ 300 GW ଅତିକ୍ରମ କରିଛି। ଗତମାସ 31 ହାସଲ ହୋଇଥିବା ଏହି ଐତିହାସିକ ସଫଳତା 2030 ସୁଦ୍ଧା ନିର୍ଦ୍ଧାରିତ 500 GW କ୍ଷମତା ଲକ୍ଷ୍ୟରେ 60% ଅଧିକ। ନୂତନ ଏବଂ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଅଣଜୀବାଶ୍ମ ଇନ୍ଧନ ଆଧାରିତ ବିଦ୍ୟୁତ୍ କ୍ଷମତା ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର 54% ଅଧିକ ହୋଇଛି। ଏହି ସଫଳତା ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦୃଢ଼ ସହଯୋଗ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି ମନ୍ତ୍ରଣାଳୟ କହିଛି। ଦେଶରେ ସୌରଶକ୍ତି କ୍ଷମତା ଏବେ ପ୍ରାୟ 165 GW ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ସମେତ ବିଭିନ୍ନ ପ୍ରସଙ୍ଗ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ସଦନ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ରାଜ୍ୟସଭାରେ ଉପସ୍ଥାପନ ହେଲା 4 ମନ୍ତ୍ରଣାଳୟର ସଂସଦୀୟ କମିଟି ରିପୋର୍ଟ। ଦେଶର କ୍ରୀଡ଼ାବିତ୍ମାନଙ୍କ ଖେଳୁଆଡ଼ ମନୋଭାବ ଓ ପ୍ରଦର୍ଶନ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାର ସ୍ରୋତ କହିଲେ ପ୍ରଧାନମନ୍ତ୍ରୀ। ଝାଡ଼ଖଣ୍ଡରେ ବିକ୍ଷୋଭରତ ଛାତ୍ରଛାତ୍ରୀ ଓ ସରକାରଙ୍କ ମଧ୍ୟରେ ତିନି ପର୍ଯ୍ୟାୟ ଆଲୋଚନା ପରେ ମଧ୍ୟ ଅଚଳାବସ୍ଥା ଜାରି ଏବଂ ଆଧୁନିକ ଚାହିଦାକୁ ଲକ୍ଷ୍ୟ କରି ପରିବର୍ତ୍ତନକୁ ଗ୍ରହଣ କରିପାରିଲେ ବୁଣାକାରମାନଙ୍କ ଆୟ ବୃଦ୍ଧି ହୋଇପାରିବ କହିଲେ ବିଭାଗୀୟ ସଚିବ। ସମ୍ବାଦ ଶେଷ ହେଲା।